ପ୍ରଥମ ବଂଶାବଳୀ ଅଧ୍ୟାୟ ସାତ ଇସାଖରର ପୁତ୍ରଗଣ ତୋଲୟ ଓ ପୁୟ ଜାସୁବ ଓ ସିମ୍ରନ୍ ଚାରିଜଣ ଆଉ ତୋଲୟର ପୁତ୍ରଗଣ ଉସି ଓ ରଫାୟ ଓ ଜିରିଏଲ ଓ ଜହମୟ ଓ ଜିପ୍ସମ୍ ଓ ସେମୁଏଲ ଏମାନେ ଆପଣା ପିତା ତୋଲୟ ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ। ଦାଉଦଙ୍କ ସମୟରେ ଏମାନଙ୍କର ସଂଖ୍ୟା 22,600 ଥିଲା। ଆଉ ଉସିର ପୁତ୍ରଗଣ ଜିସ୍ରାହିୟ ଓ ଜିସ୍ରାହିୟର ପୁତ୍ର ମିଖାଏଲ ଓ ଓବୋଦିୟ ଓ ଜୋଏଲ ଓ ଜିସିୟ ପାଞ୍ଚ ଜଣ। ଏ ସମସ୍ତେ ପ୍ରଧାନ ଲୋକ ଥିଲେ। ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ 36,000 ସୈନ୍ୟ ଦଳ ଥିଲେ, କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ। ଆଉ ଇସାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ। ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ 87,000 ଥିଲେ। ଆଉ ବିନ୍ୟାମିନ୍ର ପୁତ୍ରଗଣ ବେଲା ଓ ବେଖର ଓ ଜିଦିଏଲ ତିନି ଜଣ। ଆଉ ବେଲାର ପୁତ୍ରଗଣ ଇସବୋନ ଓ ଉସ ଓ ଉସିଏଲ ଓ ଜିରେମୋତ ଓ ଇରି ପାଞ୍ଚ ଜଣ। ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ। ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ 22,034 ଜଣ ଥିଲେ। ଆଉ ବେଖର ପୁତ୍ରଗଣ ସମୀର ଓ ଜୟାସ ଓ ଇଲିଏସର ଓ ଇଲିୟ ଅଇନୟ ଓ ଅମ୍ରି ଜିରେମୋତ ଓ ଅବିୟ ଓ ଅନାଥତ ଓ ଆଲେମତ ଏ ସମସ୍ତେ ବେଖରର ସନ୍ତାନ। ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ 20,200 ଲୋକ ଥିଲେ। ଜିଦିଏଲର ପୁତ୍ରଗଣ ବିଲହନ ଓ ବିଲହନର ପୁତ୍ର ଜିଅସ ଓ ବିନ୍ୟାମିନ ଓ ଏହୁଦ ଓ କାନାନା ଓ ସେଥନ ଓ ତର୍ସିସ ଓ ଅହିସର। ଜିଦିଏଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ ସମର୍ଥ 17,200 ମହାବିକ୍ରମଶାଳୀ ଲୋକ ଥିଲେ। ସୁପିମ୍ ମଧ୍ୟ ଓ ହୁପିମ୍ ଇର୍ର ସନ୍ତାନଗଣ, ହୁସିମ୍ ଅହେରର ସନ୍ତାନଗଣ, ନପ୍ତାଲିର ପୁତ୍ରଗଣ ଜହସିଏଲ ଓ ଗୁନି ଓ ଜେତସର ଓ ସଲୁମ ଏମାନେ ବିଲହାର ବଂଶ। ମନସିର ପୁତ୍ରଗଣ ଅସ୍ରିଏଲ ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା, ତାହାର ଅରାମିଆ ଉପପତ୍ନୀ ଗିଲିୟଦର ପିତା ମାଖିରକୁ ପ୍ରସବ କଲା। ଏହି ମାଖିର ହୁପିମ୍ ଓ ସୁପିମ୍ ସମ୍ବନ୍ଧୀୟ ଏକ ସ୍ତ୍ରୀକୁ ବିବାହ କଲା। ସେମାନଙ୍କ ଭଗ୍ନୀର ନାମ ମାଖା ଥିଲା, ଆଉ ଦ୍ୱିତୀୟର ନାମ ସଲଫାଦ ଓ ସଲଫାଦର କନ୍ୟାମାନେ ଥିଲେ। ଆଉ ମାଖିର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରସ ଦେଲା, ଓ ତାହାର ଭ୍ରାତାର ନାମ ସେରହ ଥିଲା। ପୁଣି ତାହାର ପୁତ୍ର ଉଲମ ଓ ରେକମ। ଉଲମର ପୁତ୍ରଗଣ ବଦାନ, ଏମାନେ ମନସିର ପୌତ୍ର ମାଖିର ପୁତ୍ର ଗିଲିୟଦର ସନ୍ତାନ। ଆଉ ତାହାର ଭଗିନୀ ହମୋଲେକତ ଇସହୋଦ ଓ ଅବିଏସର ଓ ମହଲାକୁ ପ୍ରସବ କଲା। ଆଉ ସମିଦାର ପୁତ୍ର ଅହିଆନ ଓ ଶେଖମ ଓ ଲିଖି ଓ ଅନିୟାମ ଇଫ୍ରୟମର ପୁତ୍ର ସୁଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲିଆଦା, ତାହାର ପୁତ୍ର ତହତ, ତାହାର ପୁତ୍ର ସାବଦ, ତାହାର ପୁତ୍ର ସୁଥେଲହ ଓ ଏତସର ଓ ଇଲିୟଦ ଏମାନଙ୍କୁ ଦେଶଜାତ ଗାଥିୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ। ଏହେତୁ ସେମାନଙ୍କ ପିତା ଇଫ୍ରୟମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ। ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତେଣୁ ସେ ତାହାର ନାମ ବରିୟ ଅମଙ୍ଗଳ ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା। ଆଉ ସିରା ତାହାର କନ୍ୟା ଥିଲା, ସେ ଉଚ୍ଚତର ଓ ନିଚତର ବୈଥରଣ ଓ ଉସେନ ସିରା ନିର୍ମାଣ କଲା। ତାହାର ପୁତ୍ର ରେଫହ ଓ ରେସଫ, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ, ତାହାର ପୁତ୍ର ଲାଦନ, ତାହାର ପୁତ୍ର ଅମିହୁଦ, ତାହାର ପୁତ୍ର ଇଲିସାମା, ତାହାର ପୁତ୍ର ନୁନ, ତାହାର ପୁତ୍ର ଜିହସୁୟ। ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେସର, ମଧ୍ୟ ସମସ୍ତ ଉପନଗର ସହିତ ସିକ୍କିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା। ଆହୁରି ମନସି ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବୈତସାନ ଓ ତହିଁର ଉପନଗର ସବୁ, ତାନକ ଓ ତହିଁର ଉପନଗର ସବୁ, ମଗିଦ ଓ ତହିଁର ଉପନଗର ସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲ୍ର ପୁତ୍ର ଯୋସେଫ୍ର ସନ୍ତାନମାନେ ବାସ କଲେ। ଆସର୍ର ସନ୍ତାନଗଣ ଜିମ୍ନ ଓ ଜିସ୍ବ ଓ ଜିସ୍ବି ଓ ବରିୟ ଓ ସେମାନଙ୍କର ଭଗିନୀ ସେରହ। ବରିୟର ପୁତ୍ର ହେବର ଓ ବିଶ୍ୱର୍ତ୍ତର ପିତା ମଲକିଏଲ, ପୁଣି ହେବର, ଜଫଲେଟ୍ ଓ ସୋମୋର ଓ ହୋତମ ଓ ସେମାନଙ୍କ ଭଗିନୀ ସୁୟାକୁ ଜାତ କଲା। ଜଫଲେଟ୍ର ପୁତ୍ର ପାସକ ଓ ବିମହଲ ଓ ଅଶ୍ୱତ, ଏମାନେ ଜଫଲେଟ୍ର ସନ୍ତାନ। ଆଉ ସେମରର ପୁତ୍ର ଅହି ଓ ରୋହଗ, ଜିହୁବ ଓ ଅରାମ, ତାହାର ଭ୍ରାତା ହେଲମର ପୁତ୍ର ସୋଫହ ଓ ଜିମ୍ନ ଓ ସେଲସ ଓ ଆମଲ, ସୋଫର ପୁତ୍ର ସୁହ ଓ ହର୍ନେଫର ଓ ସୁୟାଲ ଓ ବେରି ଓ ଜିମ୍ର, ବେତସର ଓ ହୋଦ ଓ ସମ ଓ ସିଲ୍ସ ଓ ଜିତ୍ରନ ଓ ବେରା, ଜେଥର ପୁତ୍ର ଜିଫୁନି ଓ ପିସ୍ପ ଓ ଅରା, ଆଉ ଉଲର ପୁତ୍ର ଆରହ ଓ ହନିଏଲ ଓ ରିତ୍ସିୟ। ଏ ସମସ୍ତେ ଆସେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ବଚ୍ଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧ କାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା 26,000 ଥିଲା।